ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 36 ମୃତ, 15 ଗୁରୁତର। ଘଟଣାରେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଛଟ୍ ପର୍ବକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ବ୍ୟବସ୍ଥା। ବ୍ରିସବେନ୍ରେ ଭାରତର ନୂଆ ମହାବାଣିଜ୍ୟିକ ଦୂତାବାସ ଉଦ୍ଘାଟନ କଲେ ବୈଦେଶିକ ମନ୍ତ୍ରୀ। ଆସନ୍ତାକାଲି ହେବ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଏବଂ କ୍ରିକେଟ୍ରୁ ଅବସର ଘୋଷଣା କଲେ ଭାରତୀୟ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ଶାହ। ଉତ୍ତରାଖଣ୍ଡର ଆଲମୋଡ଼ା ଜିଲ୍ଲା ଅନ୍ତର୍ଗତ କୁପିରେ ଆଜି ସକାଳେ ଗୋଟିଏ ବସ୍ ଖାତ ମଧ୍ୟକୁ ଖସିପଡ଼ିବାରୁ 36 ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏଥିରେ 15 ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଦୁର୍ଘଟଣାରେ ଯାତ୍ରୀଙ୍କ ମୃତ୍ୟୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ବସ୍ଟି 51 ଜଣ ଯାତ୍ରୀଙ୍କୁ ନେଇ ଗୌଲିଖାଲରୁ ରାମନଗର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ପୋଲିସ୍ ଏବଂ ସ୍ଥାନୀୟ ପ୍ରଶାସନ ସାମିଲ ହୋଇଛନ୍ତି। ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମହିଳାଙ୍କ ସମେତ ଛୋଟ ପିଲାମାନଙ୍କର ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପିଛା 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପିଛା 4 ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ପାଇଁ 1 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଧାମୀ ପାଉରୀ ଏବଂ ଅଲମୋଡ଼ା ଜିଲ୍ଲାର ଅତିରିକ୍ତ ପରିବହନ ଅଧିକାରୀଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି। ଛଟ୍ ପର୍ବକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କ ସୁବିଧା ଏବଂ ସହଜ ଯାତ୍ରା ନିମନ୍ତେ ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ରେଳ ଚଳାଚଳ ପାଇଁ ବ୍ୟବସ୍ଥା କରାଯାଇଛି। ଭିଡ଼ ମୁକାବିଲା ପାଇଁ 185 ସ୍ୱତନ୍ତ୍ର ଟ୍ରେନ୍ ଚଳାଯାଉଥିବା ବେଳେ 25 ପୂଜା ସ୍ୱତନ୍ତ୍ର ଟ୍ରେନ୍ ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ସାରା ଦେଶକୁ ଚଳାଚଳ କରୁଛି। ସୂଚନା ଅନୁଯାୟୀ ସହର୍ଷା, ବାରଣାସୀ, ଅଯୋଧ୍ୟା, ଲକ୍ଷ୍ନୌ, ପାଟନା, ମୁଜାଫରପୁର, ଗୋରଖପୁର, ପ୍ରୟାଗରାଜ, ଦରଭଙ୍ଗା, ଇନ୍ଦୋର ଏବଂ ତିରୁଅନନ୍ତପୁରମ୍କୁ ଟ୍ରେନ୍ ଚଳାଚଳ କରୁଛି। ଉତ୍ତର ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ କହିଛନ୍ତି ରେଳବାଇ ନିୟମିତ ଟ୍ରେନ୍ ବ୍ୟତୀତ ବିଶେଷ ପୂଜା ଟ୍ରେନ୍ ଚଳାଇବାକୁ ବ୍ୟବସ୍ଥା କରିଛି। ସେ କହିଛନ୍ତି ଛଟ୍ ପର୍ବ ପାଳନ କରୁଥିବା ଯାତ୍ରୀମାନଙ୍କ ସହଜ ଯାତ୍ରା ନିମନ୍ତେ ଆବଶ୍ୟକ ସଂଖ୍ୟକ ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ରେଳ ବୋର୍ଡ ଅଧ୍ୟକ୍ଷ ସତୀଶ କୁମାର ଗତକାଲି ରାତିରେ ଦିଲ୍ଲୀ ରେଳ ଷ୍ଟେସନ ପରିଦର୍ଶନ କରି ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ବ୍ୟବସ୍ଥା ଓ ସୁବିଧାର ତଦାରଖ କରିଥିଲେ। ରେଳବାଇ ପର୍ବପର୍ବାଣୀ ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସଠିକ୍ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ଲାଗି ଅଧିକ 2 ଲକ୍ଷ ଯାତ୍ରୀଙ୍କ ନିମନ୍ତେ ଟ୍ରେନ୍ ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ଦେଶର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି, ଫଳରେ ଯାତ୍ରୀମାନେ ଅନ୍ୟ ଟ୍ରେନ୍ ପାଇବା ଲାଗି କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ରେଳବାଇ ପକ୍ଷରୁ ଗତମାସ 1 ତାରିଖରୁ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ପାଖାପାଖି 7,000 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ରେଳ ବିଭାଗ 1 କୋଟିରୁ ଅଧିକ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖିଛି। 2030 ସୁଦ୍ଧା ଭାରତ 500 GW ଶକ୍ତି କ୍ଷମତା ହାସଲ କରିବା ଲକ୍ଷ୍ୟରେ ଏପର୍ଯ୍ୟନ୍ତ 90 GW ସୌର କ୍ଷମତା ସ୍ଥାପନ କରିଛି ବୋଲି ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଆନ୍ତର୍ଜାତିକ ସୌର ମେଣ୍ଟର 7ମ ଅଧିବେଶନକୁ ଉଦ୍ଘାଟନ କରି ଶ୍ରୀ ଯୋଶୀ ଏହା କହିଛନ୍ତି। ସେ କହିଛନ୍ତି ସରକାର 37.5 GW ବିଶିଷ୍ଟ ନବୀକରଣୀୟ କ୍ଷମତା ସମ୍ପନ୍ନ 50 ସୌର ପାର୍କ ସ୍ଥାପନ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଚଳିତ ବର୍ଷ ବିଶ୍ୱ ସୌର କ୍ଷେତ୍ରରେ 2 TB ଲକ୍ଷ୍ୟ ପୂରଣ ସମ୍ଭାବନା ରହିଥିବା ସେ କହିଛନ୍ତି। ଚଳିତ ବର୍ଷ ଆନ୍ତର୍ଜାତିକ ସୌର ମେଣ୍ଟ ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରୁଥିବା ବେଳେ ଫ୍ରାନ୍ସ ସହ ଅଧ୍ୟକ୍ଷତା କରୁଛି। ସମ୍ମିଳନୀରେ ସଦସ୍ୟ ଦେଶଗୁଡ଼ିକରେ କିଭଳି ଭାବେ ସୀମିତ ଶକ୍ତି କ୍ଷେତ୍ରରେ ସୌରଶକ୍ତି ସ୍ଥାପନ କରାଯିବା ଲାଗି ତ୍ୱରିତ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଚର୍ଚ୍ଚା ହେଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ବ୍ରିସ୍ବେନ୍ରେ ଭାରତର ନୂଆ ମହାବାଣିଜ୍ୟିକ ଦୂତାବାସ ଉଦ୍ଘାଟନ କରିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି ଏହି ଦୂତାବାସ କୁଇନ୍ସଲ୍ୟାଣ୍ଡ ସହ ଭାରତର ସମ୍ବନ୍ଧକୁ ଆହୁରି ଦୃଢ଼ କରିବା ସହ ବାଣିଜ୍ୟ ବୃଦ୍ଧି, ଶୈକ୍ଷିକ ସମ୍ପର୍କରେ ଅଗ୍ରଗତି ଏବଂ ପ୍ରବାସୀ ଭାରତୀୟଙ୍କୁ ସୁବିଧା ଯୋଗାଇବା କ୍ଷେତ୍ରରେ ସହାୟକ ହେବ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ଏହି ଦୂତାବାସ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରହୁଥିବା ଭାରତୀୟଙ୍କୁ ମହାବାଣିଜ୍ୟିକ ଦୂତାବାସ ପ୍ରତିଷ୍ଠା ନେଇ ଯେଉଁ ପ୍ରତିଶ୍ରତି ଦେଇଥିଲେ ତାହା ପୂରଣ ହୋଇଛି। ଏହି ଅବସରରେ ଡକ୍ଟର ଜୟଶଙ୍କର କୁଇନ୍ସଲ୍ୟାଣ୍ଡର ଗଭର୍ଣ୍ଣର ଡକ୍ଟର ଜିନେଟର୍ ୟଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବୈଠକରେ ଉଭୟ ନେତା ଭାରତ ଏବଂ କୁଇନ୍ସଲ୍ୟାଣ୍ଡ ମଧ୍ୟରେ ଆର୍ଥିକ, ବାଣିଜ୍ୟିକ ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରକୁ ଅଧିକ ଦୃଢ଼ କରିବା ଉପାୟ ଉପରେ ଆଲୋଚନା କରିଛନ୍ତି। ଆମେରିକାର 47ତମ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଆସନ୍ତାକାଲି ମତଦାନ ହେବ। ଏଥିରେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ଏବଂ ଡେମୋକ୍ରାଟିକ୍ ନେତା କମଳା ହାରିସ୍ଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ହ୍ୱାଇଟ୍ ହାଉସ୍ ପାଇଁ ଗତ ଦଶନ୍ଧିରେ ହୋଇଥିବା ସମସ୍ତ ରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ଆସନ୍ତାକାଲିର ନିର୍ବାଚନକୁ କଡ଼ା ମୁକାବିଲା ସମ୍ପନ୍ନ ବୋଲି ବିଚାର କରାଯାଉଛି। ଉଭୟ ପ୍ରାର୍ଥୀ ଆମେରିକାର ପ୍ରମୁଖ ରାଜ୍ୟଗୁଡ଼ିକର ମତଦାତାମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ଲାଗି ସମସ୍ତ ଉଦ୍ୟମ କରୁଛନ୍ତି। ନିର୍ବାଚନରେ ବିଜୟ ଲାଭ ପାଇଁ ଜଣେ ପ୍ରାର୍ଥୀଙ୍କୁ 270 ଇଲେକ୍ଟୋରାଲ୍ କଲେଜ୍ ଭୋଟ୍ର ଆବଶ୍ୟକତା ହେବ। ଜନମତ ସର୍ବେକ୍ଷଣ ଅନୁଯାୟୀ ଏହି ନିର୍ବାଚନର ଫଳାଫଳ ଆରିଜୋନା, ନେବାଡ଼ା, ୱିସ୍କନ୍ସିନ୍, ମିସିଗାନ୍, ପେନ୍ସିଲ୍ଭାନିଆ, ଉତ୍ତର କାରୋଲିନା ଏବଂ ଜର୍ଜିଆର ନିର୍ବାଚନ ପରିଣାମ ଉପରେ ନିର୍ଭର କରିବ ବୋଲି ଜଣାପଡ଼ିଛି। ଶ୍ରୀଲଙ୍କାର ପର୍ଯ୍ୟଟନ କ୍ଷେତ୍ରରେ ଭାରତ ମୁଖ୍ୟ ସ୍ରୋତ ଭାବେ ଉଭା ହୋଇଛି। ଗତ ଅକ୍ଟୋବର ମାସରେ 36,417 ଜଣ ଭାରତୀୟ ପର୍ଯ୍ୟଟକ ଶ୍ରୀଲଙ୍କା ଗସ୍ତ କରିଛନ୍ତି। ସେହି ମାସରେ ମୋଟ 1,35,000 ପର୍ଯ୍ୟଟକଙ୍କ ମଧ୍ୟରୁ 27% ଭାରତୀୟ ହୋଇଥିବା ଜଣାପଡ଼ିଛି। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା 3,23,000 ଅଧିକ ଭାରତୀୟ ପର୍ଯ୍ୟଟକ ଶ୍ରୀଲଙ୍କା ଗସ୍ତ କରିଛନ୍ତି, ଯାହା ଗତବର୍ଷଠାରୁ ଅଧିକ। ଗତବର୍ଷ ଭାରତରୁ 3,03,000 ପର୍ଯ୍ୟଟକ ଶ୍ରୀଲଙ୍କା ଗସ୍ତ କରିଥିଲେ। ଶ୍ରୀଲଙ୍କା ପର୍ଯ୍ୟଟନ ବିକାଶ ପ୍ରାଧିକରଣ ସୂଚନା ଅନୁଯାୟୀ ଚଳିତ ବର୍ଷ ଶ୍ରୀଲଙ୍କାକୁ 1,60,00,000 ପର୍ଯ୍ୟଟକ ଆସିଛନ୍ତି। ଗତବର୍ଷ 1,48,00,000 ପର୍ଯ୍ୟଟକ ଶ୍ରୀଲଙ୍କା ଗସ୍ତ କରିଥିଲେ। ଭାରତ ଏବଂ ଆଲଜେରିଆ ଆଜି ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ଏହାଦ୍ୱାରା ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସହଭାଗିତା ଏବଂ ରଣନୈତିକ ଭାଗିଦାରିତାକୁ ବୃଦ୍ଧି କରାଯାଇପାରିବ। ସେନା ଏବଂ ଅଧିକାରୀମାନଙ୍କ ଉପସ୍ଥିତିରେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ୍ ଅନିଲ ଚୌହାନ ଏବଂ ପିପୁଲ୍ସ ନ୍ୟାସନାଲ୍ ଆର୍ମିର ମୁଖ୍ୟ ସୟେଦ ଚନେଗୁହା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଆଲଜେରିଆ ଗସ୍ତରେ ଥିବା ଜେନେରାଲ୍ ଅନିଲ ଚୌହାନ ଶେଷ ଦିନରେ ସେଠାକାର ସେନାମୁଖ୍ୟ ଚନେଗୁହାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଚୀନ୍ର 3 ମହାକାଶ ଯାତ୍ରୀ ତିଆଗୋଙ୍ଗ ମହାକାଶ କେନ୍ଦ୍ରରେ 6 ଅଭିଯାନ ଶେଷ କରିବା ପରେ ଆଜି ସକାଳେ ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚୀନ୍ର ମାନବଯୁକ୍ତ ମହାକାଶ ସଂସ୍ଥା ସିଏମ୍ଏସ୍ଏ ଅନୁଯାୟୀ ସେନ୍ଝୌ 18 କ୍ୟାପ୍ସୁଲ୍ରେ ମହାକାଶ ଯାତ୍ରୀ ଲି କାଙ୍ଗ୍, ୟେ ଗୁଆଙ୍ଗଫୁ ଏବଂ ଲି ଗୁଆଙ୍ଗସୁ ଅବତରଣ ସ୍ଥଳରେ ସୁରକ୍ଷିତ ଭାବେ ଓହ୍ଲାଇଛନ୍ତି। ଗତ ଅପ୍ରେଲ 25 ତାରିଖରେ ଚୀନ୍ ଏହି ମହାକାଶଯାନ ପ୍ରେରଣ କରିଥିଲା। ଭାରତୀୟ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ଶାହା କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ସେ କହିଛନ୍ତି ଏବେ ଚାଲିଥିବା ରଣଜୀ ଟ୍ରଫିରେ ସେ ଶେଷଥର ଖେଳୁଛନ୍ତି। 2010 କ୍ରିକେଟ୍ରେ କ୍ୟାରିୟର ଆରମ୍ଭ କରିଥିବା 40-ବର୍ଷୀୟ ବେଙ୍ଗଲ ୱିକେଟ୍ କିପର 40 ଟେଷ୍ଟ ଏବଂ 9 ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 36 ମୃତ, 15 ଗୁରୁତର। ଘଟଣାରେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଛଟ୍ ପର୍ବକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ବ୍ୟବସ୍ଥା। ବ୍ରିସ୍ବେନ୍ରେ ଭାରତ ନୂଆ ମହାବାଣିଜ୍ୟିକ ଦୂତାବାସ ଉଦ୍ଘାଟନ କଲେ ବୈଦେଶିକ ମନ୍ତ୍ରୀ। ଆସନ୍ତାକାଲି ହେବ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଏବଂ କ୍ରିକେଟ୍ରୁ ଅବସର ଘୋଷଣା କଲେ ଭାରତୀୟ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ଶାହା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ AIR.gov.in ୱେବ୍ସାଇଟ୍ ଲଗ୍ଇନ୍ କରିପାରିବେ।